ହେ ମିଲନ, କାହିଁ ସେ ଭଙ୍ଗା ଏଫଏମ୍ଟା ଧରିକି ବସିଛୁ କହିଲୁ? ଲଭ୍ ଷ୍ଟୋରି ଶୁଣିବୁ ତ? ମୁଁ କହୁଛି ଶୁଣ, ଗୋଟେ ସୁନ୍ଦର ଗାଁ ଥିଲା, ଆଉ ଯେଉଁ ଲଭ୍ ଷ୍ଟୋରିଟା ମୁଁ ତୋତେ କହିବି, ସେ ଲଭ୍ ଷ୍ଟୋରିଟା ସେ ଗାଁଠୁ ବି ଆହୁରି ସୁନ୍ଦର ଥିଲା।
ଓଏ ଗୁଡୁ, କ୍ରିକେଟ ଖେଳି ଯିବୁନି କି?
ନା ନା ମୁଁ ଯିବିନି, ତମେ ଯାଅ।
କାଇଁ
ଆଜି ଈଶା ଆସୁଛି ବା।
ଓଏ ହୋଏ ଈଶା, ଆଚ୍ଛା ତୁ ତୋ ଭଲ ପାଉଛୁ ଏଥର କହିବୁ ତ?
ଏ ଯାବେ କହିଦେବି ଯେ, ହେଲେ ଡର ଲାଗୁଛି, ମନା କରିଦେବ ଯଦି।
ଆବେ ଈଶାର ଗାଡ଼ି ଗଲା ମୋତେ, ଆବେ ଯା 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 ଯା।
କହିଦେ ତୁ ମତେ କାହିଁକି ଯେ ସତେ ତୁ ଏମିତି କାହିଁ ହଉ, ଯେବେ ଯେବେ ଯାଏ ତୋ ଘର ବାଟରେ ମତେ ଚାହିଁ ହସିଦ। କହିଦେ ତରେ ତୋ ଓଠ ଖୋଲି, କହିଦେ ତରେ ତୋ ଓଠ ଖୋଲି, ତୁ ତୁ ମତେ ଭଲ ଯେ ପାଉ, ତୁ ମତେ ଭଲ ଯେ ପାଉ, ତୁ ମତେ ଭଲ ଯେ ପାଉ, ତୁ ମତେ ଭଲ ଯେ ସ୍ମୃତିକୁ ନେଇ ଉଡ଼ି କରେ ବାହାନା, ଆଙ୍କି ଦିଏ ତ ଛବି ପ୍ରେମ ଛିଟା ତ ଜମା ଛାଡ଼େ ନା। ଲେଖି ଦେ ତରେ ମୋ ଛାତିରେ, ଲେଖି ଦେ ତରେ ମୋ ଛାତିରେ, ତୁ ତୁ ମତେ ଭଲ ଯେ ପାଉ, ଭଲ ଯେ ପାଉ, ତୁ ମତେ ଭଲ ଯେ ପାଉ, ତୁ ମତେ ଭଲ ଯେ ପାଉ।
ଆରେ ବୁନୁ, ଈଶାର ବାହାଘର ଠିକ ହେଇଛି, ଦେଖିବା ପାଇଁ ପୁଅର ଲୋକ ଆସିଥିଲେ।
କ'ଣ କହୁଛୁ, କୋଉଠି ଈଶା, କୋଉଠି ଏବେ?
ଗାଁ ମୁଣ୍ଡ ଚାନ୍ଦିନୀରେ।
ଆସିଥିଲେ?
ହଁ।
ଦେଖାହେଲୁ?
ହଁ।
କ'ଣ କହିଲୁ?
ମାନିଗଲି। ତୁ ଦେଖିବୁନି କି ଆସିଛନ୍ତି ଦେଖିବା ପାଇଁ ମୋତେ?
ହଁ
ଦେଖ ସେଇଠି।
ସବଦର ଭରି ଋଣୁ ଝୁଣୁ ଡାକେ ତତେ କି ଶୁଭିନା, ପ୍ରେମ ଭାଷା ମୋର ଠ ଚାହିଁ ବିକା। ଝିର।